ଶିବଜୀ ଭଗବାନର ଏବଂ ତାଙ୍କ ସମ୍ବନ୍ଧୀୟ ଯେଉଁମାନେ ପାର୍ଶ୍ୱଦ ମାନେ ବା ଦେବତାମାନଙ୍କ ସହିତ ଯେଉଁ ଲୀଳା ସବୁ ହେଇଛି ସେ ଲୀଳାରୁ ପ୍ରକୃତ ଅର୍ଥଟା ଆମେ ବୁଝିପାରିବା ନାହିଁ। ଲୀଳାର ଏଠି ଭଗବାନଙ୍କର ଏଭଳି ସବୁ ଲୀଳା ରହିଛି ଯେଉଁଠି ଆମେ କହିବା ପ୍ରକୃତରେ ଭଗବାନ ଶ୍ରେଷ୍ଠ ନୁହନ୍ତି। ଏହି ଅଧ୍ୟାୟ ଆମେ ଦେଖିବା ଯଦିଓ ଭଗବାନ ସେଠି ଅଛନ୍ତି, ଅନେକ ପ୍ରକାର ସେ ଅବତାର ଗ୍ରହଣ କରିଛନ୍ତି। ଏଠି ବର୍ତ୍ତମାନ କହୁଛନ୍ତି ପ୍ରଥମେ ଯେତେବେଳେ ମନ୍ଦରପଣତା ଆସିଲା ଦେବତାମାନେ ଏବଂ ଅସୁରମାନେ ଆଣିକି ଆସିଲେ ସେତେବେଳେ ସେମାନେ ସେ ମନ୍ଦର ପର୍ବତ ଭାର ଉତ୍ତୋଳନ କରିପାରିଲେ ନାହିଁ, ସେଥିପାଇଁ ବାଟରେ ତାକୁ ମନ୍ଦର ପର୍ବତ ତଳେ କରିଗଲେ। ତେଣୁ ଭଗବାନ ପୁଣି ଆସି ତାକୁ ଉତ୍ସାହ ପ୍ରଦାନ କରି ନିଜେ ଗୋଟେ ହାତରେ ସେ ମନ୍ଦର ପର୍ବତ ଧରି ଗରୁଡ଼ ପୃଷ୍ଠରେ ନିଜେ ବସି ସେ ମନ୍ଦର ପର୍ବତକୁ ରଖି ଏବଂ ଦେବତାମାନେ ଏବଂ ଅସୁରମାନଙ୍କୁ ସମସ୍ତଙ୍କୁ ବସେଇ ସେ ଗରୁଡ଼ ଦ୍ୱାରା ଯାଇକି ସମୁଦ୍ର କୂଳରେ କ୍ଷୀର ସମୁଦ୍ର କୂଳରେ ବନେଇଥାଏ। ପୁଣି ଯେତେବେଳେ ମନ୍ଦର ପର୍ବତ ଯେତେବେଳେ ରଖିକିରି ସେମାନେ ଦର୍ଶନ କରିବାକୁ ଆରମ୍ଭ କଲେ ବାସୁକି ନାଗକୁ ରଜି ଉପରେ ଗ୍ରହଣ କରି ସେତେବେଳେ ମନ୍ଦର ପର୍ବତ ପୁଣି ସେ ସମୁଦ୍ର ଭିତରେ ବୁଡ଼ିଗଲେ। ତେଣୁ ଭଗବାନ ନିଜେ ପଛ ଉପରେ ଯାଇ ଲକ୍ଷ ଲକ୍ଷ ମାଇଲ୍ ବିସ୍ତାର ହୋଇ ସେ ମନ୍ଦର ପର୍ବତକୁ ପୁଷ୍କ ଦେଶରେ ସେ ରହିଲେ ଏବଂ ମନ୍ଦର ପର୍ବତ ଯେତେବେଳେ ଦର୍ଶନ ହେଉଛି ସେତେବେଳେ ସେ ପଣ୍ଡୁ ସ୍ୱାଦ ଅନୁଭବ କରୁଛନ୍ତି। ଆମେ ଯେମିତି କୁଣ୍ଡେଇ ହେଲେ ଆମେ କୁଣ୍ଡେଇ ହେଲେ ବହୁତ ଆନନ୍ଦ ଲାଗେ, ଭଗବାନ ସେଭଳି ଭାବରେ ପଣ୍ଡୁ ସ୍ୱାଦ ଅନୁଭବ କରୁଛନ୍ତି। ଏ ଭଗବାନଙ୍କ ଭଗବାନ ପୁଣି ଏଠି ଦେଖିବା ଯେତେବେଳେ ମନ୍ଦର ପର୍ବତ ସ୍ଥିର ରହିପାରେ ନାହିଁ ସେତେବେଳେ ଭଗବାନ କ'ଣ କରୁଛନ୍ତି ନା ଉପର ଜଗେନ୍ଦ୍ର ଗିରିଡ଼ାଡ଼ି ବାଣୀ ପୁଣି ସେଇ ଗିରିଡ଼ା ଯେ ମହେନ୍ଦ୍ର ପର୍ବତର ଉପରେ ସେ ପୁଣି କ'ଣ କରେ ନା ଉପରେ ତାର ଉପରେ ଯାଇକରି ତାକୁ ଆକ୍ରମଣ ହସ୍ତେନ ସହସ୍ର ବାହୁ ପୁଣି ନିଜକୁ ସହସ୍ର ବାହୁ ଉପରେ ବିସ୍ତାର କରି ସହସ୍ର ବାହୁ ବିସ୍ତାର କରିକିରି ସେଠାରେ ଉପସ୍ଥିତ ରହି ସେ ମନ୍ଦର ପର୍ବତ ଉପରେ ସେ ମଧ୍ୟ ଗୋଟେ ଆଉ ଗୋଟେ ମନ୍ଦର ପର୍ବତ ଭଳି ବିରାଜମାନ କଲେ। ତେଣୁ ତସ୍ତ ଦିବି ବ୍ରହ୍ମ ଭବେନ୍ଦ୍ର ମୁଖୀ ଏବଂ ସେହି ସମୟରେ ଭବ କହିଲେ ଶିବଜୀ, ବ୍ରହ୍ମା ଏବଂ ଇନ୍ଦ୍ର ଇତ୍ୟାଦି ଦେବରାଜ ଇନ୍ଦ୍ର ଇତ୍ୟାଦି ଏମାନେ ଅନେକ ଦେବତାମାନେ ଯାଇ ସେଠି ଭଗବାନଙ୍କୁ ପ୍ରାର୍ଥନା ଅଭିଷ୍ଟୁ ଗଦ୍ଭି ସୁମନ ବିଷ୍ଣୁ ସୁମନ ପୁଷ୍ପ ପୁଷ୍ପି କରିକି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ତେଣୁ ଏଠି ଦେଖିବା ଯଦି ଭଗବାନ ଅନେକ ପ୍ରକାର ବିସ୍ତାର ଲାଭ କରୁଛନ୍ତି, ବିଭିନ୍ନ ପ୍ରକାର ଅବତାର ଗ୍ରହଣ କରିଛନ୍ତି, ତାପରେ ମଧ୍ୟ ବର୍ଣ୍ଣନା କରାଯିବ ଯେ ଅସୁରମାନେ ଦେବତାମାନେ ତାଙ୍କର ସେ ଯେଉଁ ମନ୍ଥନ କଲେ ସମୁଦ୍ର ମନ୍ଥନ କରିବା ସମୟରେ ତାଙ୍କର ଆଉ ଉତ୍ସାହ ରହିଲାନି। ତେଣୁ ଭଗବାନ ପୁଣି ସମସ୍ତ ଦେବତାମାନଙ୍କର ହୃଦୟରେ ସତ୍ୟଗୁଣ ରୂପରେ ରହି ଅବସ୍ଥାନ କଲେ, ଅସୁରମାନଙ୍କ ହୃଦୟରେ ରଜଗୁଣ ରୂପରେ ଅବସ୍ଥାନ କଲେ ଏବଂ ବାସୁଦେବଙ୍କର ହୃଦୟରେ ତମଗୁଣ ରୂପରେ ଅବସ୍ଥାନ କରି ସେମାନଙ୍କୁ ଉତ୍ସାହ ପ୍ରଦାନ କଲେ। ପୁଣି ଯେତେବେଳେ ଦେଖିବା ଯେତେବେଳେ ବିଷ ବାହାରୁଛି ସେତେବେଳେ ସମୁଦ୍ର ମଧ୍ୟରୁ ବିଷ ଉତ୍ପନ୍ନ ହେଉଛି ସେତେବେଳେ ଭଗବାନ ନିଜେ ବିଷପାନ କରିପାରୁନାହାନ୍ତି। ଭଗବାନ କାହିଁକି ନିଜେ ବିଷପାନ କରିପାରିଥାନ୍ତି କାହିଁକି ଯେତେବେଳେ ଆମେ ଦେଖିବା କାଳିଆ ପର୍ବ ଲୀଳା ଯେତେବେଳେ କରିଛନ୍ତି ଭଗବାନ ଦଶମ ସ୍କନ୍ଧରେ ଆମେ ପାଠ କରାଯାଉ ଦଶମ ସ୍କନ୍ଧରେ କାଳିଆକୁ ସେ ଦମନ କରିଛନ୍ତି। ତେଣୁ ସିଏ ଯେଉଁ ବିଷ ସେ ବିଷୟରେ କେହି ସେଠିକି ଯାଇପାରୁନଥିଲେ ସେ ଯେଉଁ ଗୋଟେ ସେ ଯେଉଁ କାଳିଆ ଜଳ ଯେଉଁ ଯମୁନା ହ୍ରଦ ଅଛି ସେ ଯମୁନା ହ୍ରଦ ଉପରେ ମଧ୍ୟ ଗୋଟେ ପକ୍ଷୀ ଚାଲିଗଲେ ସେ ପୋଡ଼ିକି ମରିଯାଉଥିଲା ଏତେ ବିଷ ରହିଥିଲା। କିନ୍ତୁ ଭଗବାନ ସେ ବିଷକୁ ପରିଣତ କରିଦେଲେ ମାନେ ଅମୃତରେ ପରିଣତ କରିଦେଲେ ସେ ବିଷକୁ ସେ ପରିଷ୍କାର କରିଦେଲେ ବିଷ ସେ ରହିଲା। ତେଣୁ ଭଗବାନ ଚାହିଁଥିଲେ ସେ ବିଷକୁ ମଧ୍ୟ ବାହାର କରିପାରିଥାନ୍ତି ବା ବିଷକୁ ଅନ୍ୟ ଉପାୟ ଭାବରେ ସେ ତାକୁ ମାନେ ତାର ଯେଉଁ ପରିଣତ ରହିଛି ବା ବିଷର ଯେଉଁ ପରିଣାମ ରହିଛି ତାକୁ ନଷ୍ଟ କରିଦେଇପାରିଥାନ୍ତି କିନ୍ତୁ ଏଠି ସେ ଶିବଜୀଙ୍କୁ ଶ୍ରେୟ ପ୍ରଦାନ କରୁଛନ୍ତି। ଭଗବତ ଗୀତାରେ ଭଗବାନ କହୁଛନ୍ତି ଦଶମ ଅଧ୍ୟାୟରେ ଯେ ତସ୍ମାତ୍ ମୁତିଷ୍ଠ ଦଶୋ ଲଭସ୍ୟ ଜିତ୍ୱା ସତ୍ୱ ଭୂମିକ ରାଜ୍ୟାଂଶ ମୃଦମ୍ ମୟେତା ନିହତାତ୍ମକମେବ ନିମିତ୍ତ ମାତ୍ର ହବ ସବ୍ୟସାଚ। ଭଗବାନଙ୍କ ଦ୍ୱାରା ସବୁ ପରିଣାମ ହେଉଛି କିନ୍ତୁ ସେ ଆମକୁ କ୍ରେଡିଟ୍ ଦେଉଛନ୍ତି ବା ଆମକୁ ପ୍ରଶଂସା ଦେଉଛନ୍ତି। ତସ୍ମାତ୍ ଉଦ୍ଦିଷ୍ଟ ଦଶରଥ ଆମକୁ ଦଶରଥ ହେବା ପାଇଁ କହୁଛନ୍ତି। ଭଗବାନ ହେଉଛନ୍ତି ସମସ୍ତ ଦଶର ଅଧିକାରୀ। ଭଗବାନ କହିଲେ ସରଶ୍ଚର୍ଯ୍ୟପୂର୍ଣ୍ଣ ଜାଗାରେ ଯଶ ମଧ୍ୟ ସବୁକିଛି ରହିଛି। ଐଶ୍ୱର୍ଯ୍ୟ ସମବ୍ୟସ ବୀର୍ଯ୍ୟ ଯଶସ ଶ୍ରିୟ ସମସ୍ତେ କିଛି ଦଶ ଭଗବାନଙ୍କ, କିନ୍ତୁ ଭଗବାନ ସବୁକିଛି କରୁଛନ୍ତି କିନ୍ତୁ ସେ ଶ୍ରେୟ ଦେଉଛନ୍ତି ତାଙ୍କର ଭକ୍ତମାନଙ୍କୁ। ତେଣୁ ଏଠି ଶିବଜୀଙ୍କୁ ଯେଉଁ ପ୍ରାଧାନ୍ୟ ଦିଆଯାଇଛି, ଶିବଜୀ ବିଷପାନ କରିଛନ୍ତି। ତେଣୁ ଏଇଟା ଯେଉଁମାନେ ବିଶେଷ ଭାବରେ ଆମେ ଦେଖିବା ଅଠରଟି ଯେଉଁ ପୁରାଣ ଅଛନ୍ତି ତା ଭିତରୁ ଛଅଟି ପୁରାଣ ହେଉଛି ସତ୍ୱଗୁଣର, ଛଅଟି ପୁରାଣ ହେଉଛି ରଜଗୁଣର ଏବଂ ଛଅଟି ପୁରାଣ ହେଉଛି ତମଗୁଣର। ତେଣୁ ତମଗୁଣର ଯେଉଁ ପୁରାଣରେ ତମଗୁଣ ଦେବତାମାନେ ହେଉଛନ୍ତି ଶିବଜୀ ହେଉଛନ୍ତି ତମଗୁଣର ଅବତାର, ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର ଏବଂ ବିଷ୍ଣୁ ହେଉଛନ୍ତି ସତ୍ୱଗୁଣର ଅବତାର। ତେଣୁ ସେହି ସେହି ପୁରାଣ ମାନଙ୍କରେ ସେହି ସେହି ଦେବତାମାନଙ୍କର ପ୍ରାଧାନ୍ୟ ଏଭଳି ଭାବରେ ବର୍ଣ୍ଣନା କରାଯାଇଛି ଯେ ଆମେ ଜାଣିବା ହେଉଛନ୍ତି ଭଗବାନ। ସେଥିପାଇଁ କିଏ କହୁଛନ୍ତି ଶିବ ହେଉଛନ୍ତି ଭଗବାନ, କିଏ କହୁଛନ୍ତି ବ୍ରହ୍ମା ହେଉଛନ୍ତି ଭଗବାନ, କିଏ କହୁଛନ୍ତି ଦୁର୍ଗା ଦେବୀ ହେଉଛନ୍ତି ସବୁକିଛି ଅନ୍ତିମ ଶକ୍ତି ହେଉଛନ୍ତି ତାଙ୍କ ପାଖରେ, ତାଙ୍କଠାରୁ ଭଗବାନ ରାମଚନ୍ଦ୍ର ରୂପରେ ଆସିଛନ୍ତି। ବିଭିନ୍ନ ଏଇ ଶିବଜୀଙ୍କର ପୁରା ପୂଜା ଆରାଧନା କରିଛନ୍ତି। ଏ ଯେଉଁ ଆମେ ଦେଖିବା ରାମେଶ୍ୱର, ରାମେଶ୍ୱରରେ ସେଠି ଶିବଜୀଙ୍କର ପୀଠ ଅଛି ଏବଂ ଶିବଜୀଙ୍କର ଆରାଧନା କରାଯାଉଛି। ଭଗବାନ ଯେତେବେଳେ ଲଙ୍କାକୁ ଯାଇ ଯୁଦ୍ଧ କରିଥିଲେ ରାମଙ୍କ ସହିତ, ତା ପୂର୍ବରୁ ସେଠି ରାମେଶ୍ୱର ପ୍ରତିଷ୍ଠା କରିଥିଲେ ଏବଂ ସେଠି ଦୁର୍ଗା ଦେବୀଙ୍କର କୃପା ପ୍ରାର୍ଥନା କରିଥିଲେ। ତେଣୁ ଏଥିରୁ ଆମେ ଜାଣିବା ଯେ ପ୍ରକୃତରେ ଭଗବାନ ରାମଚନ୍ଦ୍ର ଅନ୍ତିମ ଅଥରିଟି ନୁହନ୍ତି ବା ଅନ୍ତିମ ଈଶ୍ୱର ନୁହନ୍ତି, ତାଙ୍କ ଉପରେ ଏମାନେ ଅଛନ୍ତି ଶିବଜୀ ବା ଦୁର୍ଗା ଦେବୀ ଏମାନେ ସବୁ ତାଙ୍କ ଉପରେ ବୋଲି ଭାବେ। ତେଣୁ ଭଗବାନଙ୍କ ଲୀଳାକୁ ଆମେ ତର୍କରେ ବୁଝିବାକୁ ପଡ଼ିବ। ଭଗବାନଙ୍କ ଲୀଳାକୁ ଯେଉଁମାନେ ଏଭଳି ଭାବରେ ଖାଲି ଉପନଗର ଭାବରେ ବା ଆପାତ ବିଚାରରେ ଗ୍ରହଣ କରନ୍ତି ସେମାନେ ପ୍ରକୃତ ତତ୍ତ୍ୱ ଜାଣିପାରନ୍ତି ନାହିଁ। ସେଥିପାଇଁ ଭଗବତ ଚତୁର୍ଥ ପାଠ କରୁଛନ୍ତି ଯେ ଜନ୍ମ କାର୍ମଚାରୀ ଦିବ୍ୟମ ଏବଂ ଯୋଉ ବ୍ୟକ୍ତି ତତ୍ତ୍ୱତା ତତ୍ତ୍ୱା ଦେହ ପୁନର୍ଜନ୍ମ ନାଟି ମହାନୀତି ସ୍ୱରୂପ। ଭଗବାନଙ୍କର ଜନ୍ମକର୍ମକୁ ଆମେ ସେମିତି ମନ ଇଚ୍ଛା ବୁଝିପାରିବା ନାହିଁ। ଏଇ ଯେଉଁ ତତ୍ତ୍ୱ ସବୁ ଆଧାରରେ ଅଛି ସେ ତତ୍ତ୍ୱକୁ ଜାଣିବାକୁ ପଡ଼ିବ। ତତ୍ତ୍ୱରେ ଜାଣିଲେ ଆମକୁ ଜନ୍ମ କର୍ମଚାରୀ ଦିବ୍ୟମ ଏବଂ ବ୍ୟକ୍ତି ତତ୍ତ୍ୱ ଭଗବାନଙ୍କର ଯେଉଁ ଲୀଳା ସବୁ ତାକୁ ତତ୍ତ୍ୱରେ ଯଦି ଆମେ ଜାଣିବା ସେଥିପାଇଁ ଜାଣିଲେ ତତ୍ତ୍ୱା ଦେହ ପୁନର୍ଜନ୍ମ ଆମେ ଯେତେବେଳେ ଦେହ ତ୍ୟାଗ କରିବା ଆମକୁ ପୁନର୍ଜନ୍ମ ହେବାକୁ ପଡ଼ିବ। ତେଣୁ ଏ ତତ୍ତ୍ୱ ଖୁବ୍ କ୍ୱଚିତ ରୂପେ ଜାଣିଛନ୍ତି। ଭଗବତ ସପ୍ତମ ଅଧ୍ୟାୟରେ ତୃତୀୟ ଶ୍ଳୋକରେ ଭଗବାନ ସଦା କହୁଛନ୍ତି ମନୁଷ୍ୟାନାମ ସହସ୍ରେଶୁ କଶ୍ଚିତ୍ ଯତତ ସିଦ୍ଧାଏ ଯତଦା ପରି ସିଦ୍ଧାନା କଶ୍ଚିତ୍ ମାନ ବ୍ୟତୀ ତତ୍ତ୍ୱ। ହଜାର ହଜାର ଲୋକମାନେ ସେମାନେ ଜୀବନର କ'ଣ ଶ୍ରେୟ ଏସବୁ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ଏବଂ ଯେଉଁମାନେ କେତେଜଣ ଜୀବନରେ ଶ୍ରେୟ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ତାଙ୍କ ଭିତରୁ ଖୁବ୍ କ୍ୱଚିତ ଲୋକ ସିଦ୍ଧି ଲାଭ କରୁଛନ୍ତି ଏବଂ ସେହି ସିଦ୍ଧମାନଙ୍କ ଭିତରୁ ହଜାର ହଜାର ସିଦ୍ଧମାନଙ୍କ ଭିତରୁ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କ ତତ୍ତ୍ୱରେ ଜାଣିଛନ୍ତି। ଭଗବାନଙ୍କର ଲୀଳା ଏ ସମୁଦ୍ର ମଧ୍ୟ ଲୀଳା ହେଇଛି ଏ ଲୀଳାର କ'ଣ ତତ୍ତ୍ୱଟା ଏଇଟା ସମସ୍ତେ ଜାଣିପାରିବେ ଖାଲି ସମ୍ପ୍ରଦାୟ ମୁଁ ଏହି ଲୀଳା ନେଇଥିଲା। ଶିବଜୀ ବିଷପାନ କରିଦେଲେ ମାନେ ଶିବଜୀ ହେଉଛନ୍ତି ବ୍ରହ୍ମାଣ୍ଡଠାରୁ ଉନ୍ନତତର ବା ତାଙ୍କଠାରୁ ଅଧିକ। ତେଣୁ ଏଇ ଯେଉଁ ଭାଗବତ ଯେଉଁ ତତ୍ତ୍ୱ ଜିନିଷଟା ଏ ତତ୍ତ୍ୱଟା ଆମକୁ ତତ୍ତ୍ୱରେ ବୁଝିବାକୁ ପଡ଼ିବ। ସେଥିପାଇଁ ଭଗବାନ ଭଗବତାର ସମ୍ପ୍ରଦାୟ କହୁଛନ୍ତି ଅହମ୍ ହି ସର୍ବଦା ଜ୍ଞାନ ଭୋକ୍ତା ଚ କବରେବ ଚ ନ ତୁମା ଅଭିଜ୍ଞାନ ତତ୍ତ୍ୱେ ନ ତଷ୍ଟବତି। ଭଗବାନ ହେଉଛନ୍ତି ପ୍ରକୃତରେ ଅନ୍ତିମ ଅଧିକାରୀ, ଅନ୍ତିମ ଉପଭୋଗକାରୀ ହେଉଛନ୍ତି ଭଗବାନ, ସମସ୍ତେ କିଛିର ସେ ହେଉଛନ୍ତି ଉପଭୋଗକାରୀ। କିନ୍ତୁ ଏଇଟା ଯେଉଁମାନେ ତତ୍ତ୍ୱରେ ଜାଣିପାରିବେ ନାହିଁ ସେମାନେ ତାଙ୍କର ପତନ ହେବେ। ଅହମ୍ ହି ସର୍ବଦା ଜ୍ଞାନ ଭୋକ୍ତା ଚ କବରେବ ଚ ନ ତୁମା ଅଭିଜ୍ଞାନ ତତ୍ତ୍ୱେ ନ ତଷ୍ଟବତି। ଆମେ ଯଦି ଏଇ ଜିନିଷ ସବୁ ତତ୍ତ୍ୱରେ ନ ବୁଝିପାରିବା ତାହେଲେ ଆମର ପତନ ହେବ। ତେଣୁ ଏଠି ଶିବଜୀଙ୍କୁ ଯେଉଁ ଦଶ ପ୍ରଦାନ କରାଯାଇଛି ସେଟା ଭଗବାନଙ୍କ ଦ୍ୱାରା ଦଶ ପ୍ରଦାନ କରାଯାଇଛି। ଭଗବାନ ଚାହିଁଥିଲେ ସେ ବିଷୟକୁ ତାର ପରିଣାମକୁ ନଷ୍ଟ କରିଦେଇପାରିଥାନ୍ତି କିନ୍ତୁ ଭଗବାନ ଶିବଜୀଙ୍କୁ ଶ୍ରେୟ ଦେବା ପାଇଁ ଶିବଜୀଙ୍କୁ ଦଶ ପ୍ରଦାନ କରିବା ପାଇଁ ସେ ସମସ୍ତେ ତାଙ୍କ ଦେବତାମାନଙ୍କ ସହିତ ସମସ୍ତେ ଯାଇ ଶିବଜୀଙ୍କୁ ପ୍ରାର୍ଥନା କରିଛନ୍ତି।
Thank you.
ତେଣୁ ଏଇ ଯେଉଁ ଆମେ ଦେଖିବା ଏଠି ସମସ୍ତେ ପ୍ରାର୍ଥନା କରୁଛନ୍ତି, ଏଠି କୁହାଗଲା ବ୍ରହ୍ମ ଭବ ଇନ୍ଦ୍ର ମୋକ୍ଷେଇ। ବ୍ରହ୍ମା ଆମ ବ୍ରହ୍ମସଂହିତାରେ ଭଗବାନଙ୍କ ସ୍ତୁତି ଗାନ କରିଛନ୍ତି। ଶିବଜୀ ଆମେ ଦେଖିବା ଯେଉଁ ଭାଗବତ ମଧ୍ୟ ଶିବଜୀଙ୍କର ତତ୍ଵ ଆସିଲେ ଆମର ଚତୁର୍ଥ ସମୟ ସବୁ ବର୍ଣ୍ଣନା କରାଯାଇଛି, ଶିବଜୀଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ଶିବଜୀ ସିଏ ମଧ୍ୟ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଏବଂ ଇନ୍ଦ୍ରଦେବ ଦଶମ ସ୍ତରେ ସେ ଆସିବ ଯେତେବେଳେ ଇନ୍ଦ୍ରଦେବ ନିଜକୁ ବହୁତ ଶକ୍ତିଶାଳୀ ମନେ କରୁଥିଲେ, କିନ୍ତୁ ଯେତେବେଳେ ଦେଖିଲେ ତାଙ୍କର ପୂଜା ବନ୍ଦ କରିଦିଆଗଲା ବୃନ୍ଦାବନରେ, ସେତେବେଳେ ସେ ବୃନ୍ଦାବନ ଉପରେ କୋପପୃଷ୍ଟ କରି ଭୀଷଣ ବର୍ଷାପାତ କଲେ, ଏବଂ ଭଗବାନ ସାତ ବର୍ଷ ବାହାର ସେତେବେଳେ, ଏବଂ ସିଏ ସାତ ଦିନ ଧରିକି ତାଙ୍କର ବାମ ହାତରେ ଏଇ ଗିରିବର୍ଦ୍ଧନ ଧାରଣ କରିକିରି ବୃନ୍ଦାବନକୁ ସେଇ ଇନ୍ଦ୍ରଙ୍କର କୋପରୁ ରକ୍ଷା କଲେ, ଏବଂ ତାପରେ ଇନ୍ଦ୍ରଦେବ ଆସିକିରି ଭଗବାନଙ୍କୁ ସବୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ବିଷୟରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ କ୍ଷମା ପ୍ରାର୍ଥନା କରିଛନ୍ତି ଇନ୍ଦ୍ରଦେବ ଆସିକିରି, ସେ ସମୟରେ ସମସ୍ତ ଦେବତାମାନେ ଆସିଛନ୍ତି, ପହଞ୍ଚିଛନ୍ତି, ଭଗବାନଙ୍କ ସବୁ ପୂଜା ଆରାଧନା କରିଛନ୍ତି, ବ୍ରହ୍ମାଙ୍କ ଆଶ୍ରୟ ଶିବ ଇତ୍ୟାଦି, ବ୍ରହ୍ମା ଶିବ ଆଉ ଯେତେ ଦଶ ଦିଗପାଳ ଯମ ଯମରାଜ ସମସ୍ତ ଦେବତାମାନେ ସେଠି ଆସି ଉପସ୍ଥିତ ରହି ତାଙ୍କୁ ଭଗବାନଙ୍କ ସେଠି ପୂଜା ଅର୍ଚ୍ଚନା କରୁଛନ୍ତି, ଏବଂ ତାଙ୍କୁ ବିଭିନ୍ନ ପ୍ରକାର ସ୍ତୁତି ମଧ୍ୟ କରିଛନ୍ତି ଭଗବାନ। ତେଣୁ ଯେତେ ଦେବତାମାନେ ଅଛନ୍ତି ସେମାନେ ଭାଗବତ ମାନେ ସୁତ ଗୋସ୍ୱାମୀ ଦ୍ୱାଦଶଙ୍କର ତ୍ରୟୋଦଶ ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେଟା କହିଲେ, ଅନ୍ତିମ ଅଧ୍ୟାୟ ହେଉଛି ଦ୍ୱାଦଶଙ୍କର ତ୍ରୟୋଦଶ ଅଧ୍ୟାୟ, ସେଟା ହେଉଛି ଅନ୍ତିମ ଅଧ୍ୟାୟ। ସେ ଅଧ୍ୟାୟ ପ୍ରଥମେ ସୁତ ଗୋସ୍ୱାମୀ ଭଗବାନଙ୍କ ପୁଞ୍ଚ ସ୍ତୁତି ମଙ୍ଗଳାଚରଣ କରିଛନ୍ତି, ଯେନ୍ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମୃତ ଶୁଣନ୍ତି ଦିବ୍ୟ ତବେ ବେଦେଇ ସାଙ୍ଗପତି ଭଗବାନଙ୍କ ପାଖରେ ସମସ୍ତେ ବ୍ରହ୍ମା ଇନ୍ଦ୍ର ରୁଦ୍ର ମରୁତ ଏମାନେ ସମସ୍ତେ ଭଗବାନଙ୍କୁ ଦିବ୍ୟ ପ୍ରାର୍ଥନା ଦିବ୍ୟ ସ୍ତୁତିରେ ଭଗବାନଙ୍କ ପ୍ରାର୍ଥନା କରନ୍ତି, ଏବଂ ଯେଉଁମାନେ ଧ୍ୟାନ ଅବସ୍ଥାରେ ଯୋଗୀମାନେ ଧ୍ୟାନ କରନ୍ତି ଭଗବାନଙ୍କୁ, ସେଇ ଧ୍ୟାନ ମାଧ୍ୟମରେ ଭଗବାନଙ୍କ ହୃଦୟରେ ଦର୍ଶନ କରି ସେ ଭଗବାନଙ୍କୁ ସ୍ତୁତି ନିବେଦନ କରନ୍ତି, ଏବଂ ବେଦ ଉପନିଷଦ ସମସ୍ତ କିଛି ଭଗବାନଙ୍କର ଆରାଧନା କରୁଛନ୍ତି। ଆଦ୍ୟ ଅନ୍ତ୍ୟ ମଧ୍ୟ ଭାଗବତ ବା ବେଦରେ ଭଗବାନଙ୍କ ଗୁଣଗାନ କରାଯାଇଛି, ସମସ୍ତରେ ଭଗବାନ କୃଷ୍ଣଙ୍କର ଗୁଣଗାନ କରୁଛନ୍ତି। ତେଣୁ ଏତେ ସବୁ ଇଏ ବାଦ ମଧ୍ୟ ଏତେ ସବୁ କିଛି ପ୍ରମାଣ ଥାଇକି ମଧ୍ୟ ତଥାପି ଆମେ ଦେଖିବା ବର୍ତ୍ତମାନ ଯଦି କୁହାଯିବ କିଏ ଭଗବାନ ବୋଲି ତାହେଲେ ବହୁତ ବାଦ ସମ୍ଭବ ରହେ, ଯେତେବେଳେ ସ୍ୱୟଂ ଭଗବାନ ଉପସ୍ଥିତ ଥିଲେ 5000 ବର୍ଷ ତଳେ ଯେତେବେଳେ ଭଗବାନ ଲୀଳା କରିଥିଲେ ରାଜସ୍ୱ ଯଜ୍ଞରେ, ଯେତେବେଳେ ସେ ଉପସ୍ଥିତ ଅଛନ୍ତି ସେଠି କିଏ ଅଗ୍ରପୂଜ୍ୟ ସେ ବିଷୟରେ ଆଲୋଚନା କରାଯାଏ। ତେଣୁ ତାଙ୍କ ଭିତରେ ସବୁ ମତ ପଡ଼ିଲା ଯେ କହିଲେ ନା ଇଏ ହେଉଛନ୍ତି ସବୁ ଶ୍ରେଷ୍ଠ, କୃଷ୍ଣ ସିଏ ହେଉଛି ସବୁ ଶ୍ରେଷ୍ଠ, ଏଭଳିଆ ଭାବରେ ଯେତେବେଳେ ହେଇକି ଯେତେବେଳେ ବିଷ୍ଣୁଦେବ ପାଖ ଆସି ବିଷ୍ଣୁଦେବ କହିଲେ ଯେ କୃଷ୍ଣ ହେଉଛନ୍ତି ସର୍ବୋଚ୍ଚ କର୍ତ୍ତା ବା ସର୍ବୋଚ୍ଚ ସିଏ ହେଉଛନ୍ତି ଅଧିକାରୀ। ତେଣୁ କୃଷ୍ଣଙ୍କର ଯେତେବେଳେ ପୂଜ୍ୟ ଅପପୂଜା କରାଯାଉଥିଲା ସେ ସମୟରେ ଶିଶୁପା ସେ ଶିଶୁପା ଦନ୍ତ ଶିଶୁପା ସେ ଭଗବାନଙ୍କର ସବୁ ନିନ୍ଦା ଆରମ୍ଭ କଲା, ତେଣୁ ଯେତେବେଳେ ସ୍ୱୟଂ ନିନ୍ଦା ସେ ତାଙ୍କର କୃଷ୍ଣ ତାଙ୍କର ଶିଶୁପାଳଙ୍କର ମାଙ୍କୁ ସେ ପ୍ରତିଶ୍ରୁତି ଦେଇଥିଲେ, ଯେତେବେଳେ ସେ 100 ନିନ୍ଦା କରିଥିଲେ ମୁଁ ତାକୁ କ୍ଷମା କରିବି, ଯେତେବେଳେ 100 ନିନ୍ଦା ହେଇଛି ସେତେବେଳେ ମୁଁ ତାକୁ ହତ୍ୟା କରିବି। ତେଣୁ ଶିଶୁପାଳ ଯେତେବେଳେ ଜନ୍ମ ହେଲେ ତାଙ୍କର 3 ହାତ ଥିଲା, ଆଖି ଥିଲା, ତେଣୁ ସେଇ ଯେତେବେଳେ ଭଗବାନ କୃଷ୍ଣ ଯେତେବେଳେ ସେ ଆସି ପହଞ୍ଚିଲେ ତାଙ୍କର ଗୋଟିଏ ଆଖି ଚାଲିଯାଇଛି ଝଟ କରିଛି, ତେଣୁ ସେତେବେଳେ ତାଙ୍କ ମା ପଚାରିଛନ୍ତି ଯେ ତାହେଲେ ତାଙ୍କର ମୃତ୍ୟୁ କେମିତି ହବ, ସେଠି ଭଗବାନ କହିଛନ୍ତି ଇଏ ମୋର ନିନ୍ଦା କରୁଛନ୍ତି କିନ୍ତୁ 100 ନିନ୍ଦା କରୁଛନ୍ତି ମୁଁ ତାକୁ କ୍ଷମା କରିବି, କିନ୍ତୁ ଯଦି ଯେତେବେଳେ ସେ 100 ନିନ୍ଦା କରିବେ ସେତେବେଳେ ମୁଁ ତାକୁ ବିନାଶ କରିବି, ଏଇଭଳି ତାଙ୍କୁ କହିଛି। ତେଣୁ ଏଇ ଯେଉଁ କଥା ସବୁ ରହିଛି ଭଗବାନ ଯେତେବେଳେ ସର୍ବୋଚ୍ଚ ଅଧିକାରୀ ବିଷୟରେ ସବୁ ପୂଜା କରୁଥିଲେ ଅଗ୍ରପୂଜ୍ୟ, ସେତେବେଳେ শিশুপাল তাঁকে নিন্দা করছেন। কেন ভগবান কৃষ্ণ জাতীয় আমি যদি ভগবদ গীতার অন্তিমে ভগবান কয়নি গীতা মহাত্মা কয়েছে যে সবকিছির এক কয়েছে এক দেব দেবপুত্র এক মানে সেভাবে ভাবে এক গীতা মহাত্মা গীতা মহাত্মা সেটা বর্ণনা করা যাইছে এক শাস্ত্র দেবপুত্র গীতা ভগবদ গীতার মহাত্মারে সেটা কুহযাইছে মহাত্মা যে দিয়াছে সেটা কুহযাইছে মানে সমস্ত শাস্ত্র বেদ ইত্যাদি কোরআন উপনিষদ যাহা সব রয়েছে তাকে যদি আমার তার সার জিনিসটা বাহ করিবা তাহলে সে হচ্ছে ভগবদ গীতা এক শাস্ত্র দেব পুত্র গীতা স্বয়ং ভগবান নিজে সেটা কয়েছে বেদেশ সর্বে রহমেব্য বেদ্য বেদান্ত বেদে কি ব্যবস্থা ভগবদ্গীতা পঞ্চম অধ্যায়ের 15 শ্লোকে ভগবান কথা কয়েছে প্রকৃত বাস্তব বস্তু হচ্ছেন তেমন আমার বিশ্বনাথ ঠাকুর ভাষায় কুমার যেত একথা অর্জুন শুনছেন সে চাইলে তার বেদ টিকে আমি কুহতু আমি তো বেদ কিছু পাঠ করি না আমি ভগবদ গীতা পড়ছি আমি কোন বেদ পড়ছি কি আমার ইসকনে ইন্টারন্যাশনাল সম্মেলন সঙ্গে বেদ উপরে এত প্রাধান্য দেওয়া যায় কেই ভগবদ গীতার দ্বিতীয় অধ্যায়ের মানুষ কথা কৌশি যে ত্রৈগুণ্য বিষয় বেদ নিস্ত্রৈগুণ্য ভাগ বেদের তিন গুণ বিষয়ে বর্ণনা করা যাচ্ছে কিন্তু তথাপি বেদ শাস্ত্র রয়েছে মানব সমগ্র মানব সমাজের কল্যাণ পাইঁ বেদ শাস্ত্র রাখা যাচ্ছে তেমন বেদ বিষয়ে জানা পাইলে শুনিলে অর্জুন মনে কোন ধারণা হবে বা ইচ্ছা হবে মনে কোন স্বভাব সে কথা আমি জানিপারি ভগবদ গীতা পাঠ করে জানিপারি কিন্তু আচার্য মানে সেসব বর্ণনা করছেন কোন সে ভাবছেন সে কহুনাহাঁ কিছু অর্জুন প্রকাশ করুনাহাঁ কিন্তু তাঙ্ক মন ধারণাকে বিষ্ণুচন্দ্রকে তাঙ্কর ভাষণে কৌছেন অর্জুন কোন ভাবে না যেতবে ভগবান কৌছেন মু সবু কিছু কথা জাঁচি তাহলে অর্জুন কয়ে পাতে টিকে বেদ বিষয়ে কুহ আমাদের এত কথা কৌছেন তা বেদ বিষয়ে কথা কি কুহ আপনাদের বেদ বা বেদান্ত দেখ তেমন তার পর তিন শ্লোক আছে 15, 16, 17 এবং 18 এই তিন শ্লোকের বেদাকু তিন শ্লোকের সে বর্ণনা করে বেদার সার্বিক শিক্ষাকু এই তিন শ্লোকের ভগবান বর্ণনা করছে তেমন সমস্ত বেদ শাস্ত্র সার্বিক শিক্ষা আমি ভগবদ গীতা পাই পাই তেমন গীতা মাত্র শিক্ষা করছে এক শাস্ত্র দেবপুত্র গীতা তারপরে এক দেব দেবপুত্র আমার কয়েছি যে হিন্দু ধর্মে বহুত ভগবান আছে অন্যান্য যে মুসলমান ধর্ম হোক বা খ্রিস্টান ধর্ম হোক তাকে গোটে ভগবান বলে গ্রহণ করছেন কিন্তু আমার বহুত ভগবান আছে কিন্তু এটা প্রকৃতরে হিন্দু ধর্ম বলে কিছু নাই কি অনেক ভগবান বলে কিছু না যেমানে তত্ত্ব জানুনাহাঁন্তি সেমানে এইসব জিনিস কৌছেন এটি তত্ত্ব বিষয়ে কুহযাইছে এক দেব দেব পুত্র ভগবান ঈশ্বর পরম কৃষ্ণ সচিদানন্দ বিগ্রহ ভগবান হচ্ছে সে দুই নয় তেমন সিএ নিজেকে বিস্তার করছেন কিন্তু অন্তিম ভগবদ্গীতা সপ্তম অধ্যায়ের ভগবান কৌশলী মত পরতর নান কিঞ্চি দৃষ্টি ধন যায় মোটা হলো আমি কি উন্নত সত্য হচ্ছে না মুঁ হচ্ছে অন্তিম সত্য অন্তিম তত্ত্ব তেমন এইসব জিনিস কুহযাউছি বেদান্তমান করে যে এক দেব দেবপুত্র এব তেমন যে অন্য যে সব যেতে মুসলমান ধর্ম ধর্ম হোক খ্রিস্টান ধর্ম হোক মুসলমান ধর্ম হোক বৌদ্ধ ধর্ম হোক যেতে ধর্ম হোক সবকিছুর সর্বপুরুষ পরধর্ম যত ভক্তি যত ସିଏ ହେଉଛି ପ୍ରକୃତ ଧର୍ମ। ଯେଉଁ ଧର୍ମରେ କି ଆମେ ଭଗବାନଙ୍କୁ ଅଧ୍ୟକ୍ଷ ଧର, ଯେ କି ଆମର ଇନ୍ଦ୍ରିୟ ମାନଙ୍କର ଉଦ୍ଧାରେ ଅଧ୍ୟକ୍ଷ ଧର, ତାକୁ ଯଦି ଆମେ ଭଲ ପାଇପାରିବା ସେଇଟା ହେଉଛି ପ୍ରକୃତ ଧର୍ମ। ପ୍ରକୃତ କୁହନ୍ତି ଆମେ ଆମର ଭାରତରେ କୁହାଯାଉନି ଏ ହିନ୍ଦୁ ଧର୍ମ ହେଉଛି ଶ୍ରେଷ୍ଠ ଧର୍ମ, ବା ମୁସଲମାନ ଧର୍ମ ହେଉଛି ଶ୍ରେଷ୍ଠ ଧର୍ମ, ବା ଖ୍ରୀଷ୍ଟିଆନ ଧର୍ମ ହେଉଛି ଶ୍ରେଷ୍ଠ ଧର୍ମ। ଯେକୌଣସି ଧର୍ମ ଶ୍ରେଷ୍ଠ ହେଇପାରିବ, ଯଦି ସେଇ ଧର୍ମ ଆଚରଣ କରି ଆମେ ଭଗବାନଙ୍କୁ ଭଲ ପାଇପାରିବା ତାହେଲେ ସେ ହେଉଛି ଶ୍ରେଷ୍ଠ ଧର୍ମ, ଭାରତରୁ ଶ୍ରେଷ୍ଠ କରି। ତେଣୁ ଭଗବତ ଗୀତାରେ ସେଟା କହିଛି ଏକ ଦେବ ଦେବ ପୁତ୍ର, ଦେବପୁତ୍ର ଯେ ଭଗବାନ କୃଷ୍ଣ ସିଏ ହେଉଛନ୍ତି ଏକମାତ୍ର ଦେବତା, ଅନ୍ତିମ ଦେବତା ହେଉଛନ୍ତି ସିଏ ଦେବ ଦେବ ମୁଁ ହେଉଛି ଦେବ ଦେବ ଦେବତା ମାନଙ୍କର ଦେବତା। ଅର୍ଜୁନ ଭଗବାନ ପ୍ରାର୍ଥନା କରିଛନ୍ତି ଭଗବତ ଗୀତାରେ ପରମ ବ୍ରହ୍ମ ବ୍ରହ୍ମା ମମ ପବିତ୍ର ପରମ ଭଗବାନ ପୁରୁଷଂ ଶାଶ୍ୱତଂ ଦେବଂ ଆଦି ଦେବଂ ଅଜଂ ଆଦି ଦେବ ସେ ହେଉଛନ୍ତି ମୂଳ ଦେବ ଦେବ ଦେବପତି। ଦଶମ ଅଧ୍ୟାୟରେ ଭଗବାନ ପ୍ରାର୍ଥନା କରିଛନ୍ତି ସେ ହେଉଛନ୍ତି ସମସ୍ତ ଦେବତାମାନଙ୍କ ଦେବତା, ତାଙ୍କ ଉପରେ ଆଉ କେହି ଅନ୍ତିମ ତାଙ୍କ ଉପରେ କେହି ଅଧିକାର ନାହାନ୍ତି, ନିୟନ୍ତ୍ରଣ କରିବା କେହି ନାହାନ୍ତି। କୃଷି ଏକ ମନ୍ତ୍ର ତସ୍ୟ ନାମାନୁଜାନ ଗୋଟିଏ ମନ୍ତ୍ର, ଆମେ ସମସ୍ତେ କହୁଛନ୍ତି ଆମର ଅନେକ ନା ଗୋଟିଏ ମନ୍ତ୍ର ବର୍ତ୍ତମାନ ନିଶ୍ଚିତ କହିଲେ ଆମର ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 କହିଛି ଅନୁମତ ମନ୍ତ୍ର ସମସ୍ତ ବେଦର କଳିକାଳରେ ହେଉଛି ସମସ୍ତ ବେଦର ସାର ହେଉଛି ଏଇ ଭଗବାନଙ୍କ ନାମ ମାଧ୍ୟମରେ ଏଇ ମହାନ୍ତ୍ର ମାଧ୍ୟମରେ ଆମେ ସବୁକିଛି ଆମେ ପ୍ରାପ୍ତ ହେଇପାରିବା, ସମସ୍ତ ସିଦ୍ଧି ଆମେ ପ୍ରାପ୍ତ ହେଇପାରିବା। ତେଣୁ ଏକ ମନ୍ତ୍ର ତସ୍ୟ ନାମ ଜାଣି କର୍ମଟି ଏକ ତସ୍ୟ ଦେବସ ସେବା, ଆମର ଆମର କର୍ତ୍ତବ୍ୟ ହେଉଛି ଜୀବେର ସ୍ୱରୂପ ହେ କୃଷ୍ଣ ନିତ୍ୟ ଦାସ, ଆମର କର୍ତ୍ତବ୍ୟ ହେଉଛି ଭଗବାନଙ୍କ ସେବା କରିବା। ତେଣୁ ଏ ଯୋଉ ଯେ ଭଗବାନ ଅନ୍ତିମ ଅଚଳଟି ଅନ୍ତିମ ନିୟନ୍ତ୍ରଣକାରୀ ବା ଅନ୍ତିମ ଅଧିକାରୀ ହେଉଛନ୍ତି ଭଗବାନ କୃଷ୍ଣ, ତେଣୁ ସେଇଟାକୁ ସମସ୍ତେ ଜାଣିପାରିନାହାନ୍ତି। ଏଇଠି ଆମେ ଦେଖିବା ସମସ୍ତେ ବ୍ରହ୍ମା ଭବ ଇନ୍ଦ୍ର ସମସ୍ତେ ଭଗବାନ ପ୍ରାର୍ଥନା କରୁଛନ୍ତି, କାରଣ ସେମାନେ ଜାଣିଛନ୍ତି ଯେ ପ୍ରକୃତରେ ସେମାନେ ଅନ୍ତିମ ଅଧିକାରୀ ନୁହନ୍ତି, ଅନ୍ତିମ ଅଧିକାରୀ ହେଉଛନ୍ତି ଭଗବାନ କୃଷ୍ଣ। ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ ଭଗବାନ ପ୍ରାର୍ଥନା କରିଛନ୍ତି, ବ୍ରହ୍ମା ଯେତେବେଳେ ଯାହା କହୁଛନ୍ତି ପଦ୍ମ ଯୋଉ ଗରୁଦେବ ଶ୍ରୀ କୃଷ୍ଣଙ୍କର ନାଭି ପଦ୍ମରୁ ଯେତେବେଳେ ସେ ବ୍ରହ୍ମା ଯାହା କହୁଛନ୍ତି ସେତେବେଳେ ବ୍ରହ୍ମା ନିଜେ ଜାଣିପାରୁନା ଯେ ସେ କିଏ, ସେ ତାଙ୍କର ସୋର୍ସ କେଉଁଟାକୁ ସେ ଆସିଛନ୍ତି, ତାଙ୍କର କ'ଣ ଲକ୍ଷ୍ୟ କ'ଣ ଏସବୁ ଜିନିଷ ସେ ଜାଣିପାରୁନା ବ୍ରହ୍ମା। ତେଣୁ ସିଏ ସେ ଯେଉଁ ପଦ୍ମନାଭ ଦେଇକିରି ଭିତରେ ଆସୁଛନ୍ତି ସେ ସମୁଦ୍ର ଭିତରେ ପ୍ରବେଶ କରୁଛନ୍ତି ସେତେବେଳେ ବହୁତ ବର୍ଷ ବିତିଯାଇଛି କିନ୍ତୁ ସେ ଜାଣିପାରୁନା, ତେଣୁ ପୁଣି ବାଧ୍ୟ ହେଇକି ସେ ପୁଣି ସେଇ ପଦ୍ମପୁରକୁ ଆସି ସେଇଠି ସେ ବସିଛନ୍ତି ଏବଂ ସେହି ସମୟରେ ତାଙ୍କୁ ଦୁଇଟି ଶବ୍ଦ ତାଙ୍କ ପାଖକୁ ଆସିଛି, ଦୁଇଟି ଅକ୍ଷର ତ ଏବଂ ପ, ଏଇ ଦୁଇଟି ଅକ୍ଷର ଯେତେବେଳେ ସେ ଶ୍ରବଣ କଲେ ତପ, ଏଇ ଶବ୍ଦଟି ଯେତେବେଳେ ଶ୍ରବଣ କଲେ ସେତେବେଳେ ସେ ତପସ୍ୟା କରିବାକୁ ଆରମ୍ଭ କଲେ ଏବଂ ଅନେକ ବର୍ଷ ଧରି ତପସ୍ୟା କରିସାରିଲା ପରେ ଯେତେବେଳେ ସେ ସିଦ୍ଧି ପ୍ରାପ୍ତ ହେଲେ ତପସ୍ୟାରେ ଭଗବାନ ସେଠି ନିଜକୁ ତାଙ୍କୁ ଦର୍ଶନ ଦେଉଛନ୍ତି ଏବଂ ଭଗବାନ ଭଗବାନଙ୍କ ଧାମ ଭଗବାନଙ୍କ ପାର୍ଶ୍ୱଦ ସବୁକିଛି ସେ ଦର୍ଶନ କରୁଛନ୍ତି ଏବଂ ସେ ଦର୍ଶନ କରି ସେ ଏ ବ୍ରହ୍ମ ସଂହିତାରେ ରଚନା କରିଛନ୍ତି ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଗ ଗୋବିନ୍ଦ ସର୍ବକାରଣ କାରଣ। ବ୍ରହ୍ମ ସଂହିତାରେ 100ଟି ଅଧ୍ୟାୟ ଅଛି କିନ୍ତୁ ସେ ବ୍ରହ୍ମ ସଂହିତା ମାନେ ମାନବ ସମାଜରେ ସେଟା ଲୁପ୍ତ ହେଇଯାଇଥିଲେ କିନ୍ତୁ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆସିଥିଲେ ସେତେବେଳେ ସେ ଦାକ୍ଷିଣାତ୍ୟରୁ ସେଟା ଉଦ୍ଧାର କରିଥିଲେ ବ୍ରହ୍ମ ସଂହିତା ଏବଂ ଆଉ କେତୋଟି ହେଉଛନ୍ତି ଆମର ଆଉ କେତୋଟି କର୍ଣ୍ଣାମୃତ କୃଷ୍ଣ କର୍ଣ୍ଣାମୃତ ଏମିତି କେତୋଟି ପୁସ୍ତକ ସେ ଉଦ୍ଧାର କରିଛନ୍ତି ଏବଂ ସେ ଅନୁମୋଦନ କରିଛନ୍ତି ଇଏ ହେଉଛି ପ୍ରକୃତ ଶାସ୍ତ୍ର ଅନୁମୋଦିତ ଶାସ୍ତ୍ର। ତେଣୁ ବ୍ରହ୍ମ ସଂହିତାରେ ଯେଉଁ 100ଟି ଅଧ୍ୟାୟ ଅଛି ଇଏ ମଧ୍ୟ ସମସ୍ତ ଶାସ୍ତ୍ରର ସାର ଦେଇଥିବା ସେ ବ୍ରହ୍ମା କହିଛନ୍ତି କିନ୍ତୁ ବର୍ତ୍ତମାନ କେବଳ ପଞ୍ଚମ ଅଧ୍ୟାୟଟି ଆମ ପାଖରେ ରହିଛି। ମାନସିକ ଅଧ୍ୟାୟ ଆମ ପାଇଁ ସମାନ ସମୟରେ ସେ କଥା ଲୁପ୍ତ ହେଇଯାଇଛି। ତେଣୁ ଏଇ ଯେଉଁ ବ୍ରହ୍ମ ସଂହିତାରେ ବ୍ରହ୍ମା ଭଗବାନଙ୍କର ସ୍ତୁତି ଗାନ କରୁଛନ୍ତି। ଦ୍ୱିତୀୟ ସ୍କନ୍ଧରେ ନାରଦ ପଚାରେ ବ୍ରହ୍ମା ଯେ ଆପଣ ତ ସୃଷ୍ଟିକର୍ତ୍ତା, ତାହେଲେ ଆପଣ ତ ସର୍ବୋଚ୍ଚ ସୃଷ୍ଟିକର୍ତ୍ତା, ଆଉ ଆପଣଙ୍କ ଉପରେ କିଏ ଅଛନ୍ତି? କିନ୍ତୁ ମୁଁ ଦେଖିଛି ଆପଣ ବହୁତ ସମୟରେ ବସି ଧ୍ୟାନ କରୁଛନ୍ତି, ବହୁତ ସମୟରେ ପ୍ରାର୍ଥନା କରୁଛନ୍ତି ବା ଅର୍ଚ୍ଚନା ଇତ୍ୟାଦି କରୁଛନ୍ତି, ଆପଣଙ୍କ ଉପରେ ଆଉ କିଏ ଅଛନ୍ତି? ଏ ପ୍ରଶ୍ନ ପଚାରିଛି। କେତେ ଅଛନ୍ତି ସେମାନେ କହନ୍ତି ବ୍ରହ୍ମା ଅଛନ୍ତି ସବୁକିଛି, ଆମର ବ୍ରହ୍ମ କୁମାରୀ ରହିଛି, ପ୍ରଜାପତି ବ୍ରହ୍ମ କୁମାରୀ ଅନୁଷ୍ଠାନ ତାଙ୍କର, ସେ କହିବେ କୃଷ୍ଣ ଅଛନ୍ତି ଦେବତା, କିନ୍ତୁ ସଦାଶିବ ଜଣେ ଅଛନ୍ତି, ସିଏ ଅଛନ୍ତି କୂଳ। ଭଗବତାର ଅର୍ଥକୁ ନେଇକରି ଭଗବତ ଗୀତାର ଯେ ବକ୍ତା ସିଏ ତାକୁ ଭଗବାନ ବୋଲି କହିବେ, ଭଗବତ ଗୀତାର ଇଏ କୁ ପ୍ରକାଶ କରିବେ, କିନ୍ତୁ ଭଗବତ ଗୀତାକୁ ଅନ୍ୟମାନେ କହିବେ, କିନ୍ତୁ ଭଗବତ ଗୀତାର ଯେଉଁ ଇଏ ବକ୍ତା ତାକୁ ସେ ଭଗବାନ ବୋଲି ଗ୍ରହଣ କରିବେ। ଇଏ ହେଉଛି ଅସଲ ସ୍ୱଭାବ ଗୋପାଳ ମହାରାଜ ଏଇ ଏଇ ଅଧ୍ୟାୟରେ କହିଛନ୍ତି, ଟିକେ ପୂର୍ବରୁ ଯେଉଁ କୁହାଯାଇଛି ଯେତେବେଳେ ଯେତେବେଳେ ଭଗବାନ ଜାଣିଛନ୍ତି ଅସଲ ସ୍ୱଭାବ, ଅସଲ ସ୍ୱଭାବ କ'ଣ ଭଗବାନ ଜାଣିଛନ୍ତି, ତେଣୁ ଭଗବାନ କ'ଣ କଲେ ନା ପ୍ରଥମେ ବାସୁଦେବଙ୍କର ମୁଖ ପାଖରେ ନେଇ ଗଲେ, ବାସୁଦେବଙ୍କର ମୁଖ ପାଖରେ ରହିଲେ ଅସୁରମାନଙ୍କୁ ସେ ଚାହୁଁଛନ୍ତି ଭଗବାନ ମହାରାଜ କହୁଛନ୍ତି, ଅସୁରମାନଙ୍କୁ ଚାହୁଁଛନ୍ତି ସେ ଏତେ କଷ୍ଟ ଭୋଗ ନ କରନ୍ତୁ, ସେଥିପାଇଁ ସିଏ ମୁଖ ପାଖରେ ରହିଛନ୍ତି। ଭଗବାନ ସବୁକିଛି ସହିପାରିବେ ଏବଂ ଭଗବାନଙ୍କର ଅନ୍ୟମାନେ ମଧ୍ୟ ସବୁକିଛି ସହିପାରିବେ, ଭଗବାନଙ୍କର ଭଗବାନ ଭକ୍ତମାନେ ମଧ୍ୟ ସବୁକିଛି ସହିପାରିବେ। ଭଗବତୀ ଷଷ୍ଠ ଅଧ୍ୟାୟ ଭଗବାନ ଚର୍ଚ୍ଚା କରୁଛନ୍ତି ଯେ ଜନ୍ମଥିବା ଚାପର ଲାଭ ମନ୍ୟତେ ନାଦିକତ ଜସ୍ମିନ୍ ସ୍ତ୍ରୀ ନ ଦୁଃଖେଣ ଗୁଣ ଆଦି ବିଚାର ଦେବ, ଯେଉଁମାନେ ଭଗବାନ ପ୍ରାପ୍ତ ହେଇଛନ୍ତି ସେମାନେ ଆଉ କିଛି ଅଧିକ ଲାଭ ପାଇଁ ଚାହୁଁନାହାନ୍ତି, ଏବଂ ସେଇ ସ୍ଥିତିରେ ଯେଉଁମାନେ ଅଛନ୍ତି ସେମାନେ ଯେତେବେଳେ ଦୁଃଖ ଆସିଲେ ମଧ୍ୟ ସେମାନେ ବିଚଳିତ ହୁଅନ୍ତି। ତେଣୁ ଭଗବାନ ଅସୁରମାନଙ୍କୁ କୃପା ପ୍ରଦର୍ଶନ କରି ଭଗବାନ ନିଜେ ସେ ବାସୁଦେବଙ୍କର ମୁକ୍ତ ପକ୍ଷରେ ରହିଛନ୍ତି ଦର୍ଶନ କରିବା ପାଇଁ, କିନ୍ତୁ ଅସୁରମାନେ କ'ଣ କହିଲେ ଯେ ଆମେ କ'ଣ ଛୋଟ, ଆମେ ବହୁତ ଆମର ବହୁତ ଶାସ୍ତ୍ର ଜ୍ଞାନ ଅଛି, ଆମେ ବହୁତ ଉଚ୍ଚକୂଳରେ ଜନ୍ମଗ୍ରହଣ କରୁଛୁ, ସଂକ୍ରାନ୍ତ ବର୍ଷରେ ଜନ୍ମଗ୍ରହଣ କରିଛୁ, ତେଣୁ ଆମେ କୌଣସି ମୁଁ କହୁନୁ, ତେଣୁ ଆମେ କାହିଁକି ଇଏ କରିବୁ, ଆମେ କାହିଁକି ପଛପଟରେ ଶାସ୍ତ୍ର ପଛପଟରେ, ଏଇଟା ଅପମାନ ଭଗବାନ ତାଙ୍କ ଆଶୀରେ କହୁଛନ୍ତି ଯେ ଆମର ଶାସ୍ତ୍ରରେ ବନା କରାଯାଇଛି ଗାଈର କ୍ଷୀରଟା ହେଉଛି ରେକମେଣ୍ଡେଡ, ଗାଈର କ୍ଷୀର ହେଉଛି ସାର ବସ୍ତୁ ଗାଈର ଫ୍ରୁଟ୍ ପାଇବ, କିନ୍ତୁ ଅସୁରମାନେ କ'ଣ କହିବେ ପ୍ରବନ୍ଧ ମହାଭାରତରେ କହୁଛନ୍ତି ସେମାନେ ବୈଜ୍ଞାନିକମାନେ ସେମାନେ କହିବେ ନା ନା କ୍ଷୀରଟା ହେଉଛି ମାନେ ତାର ଡେଞ୍ଜରସ୍ ଇଫେକ୍ଟ ଅଛି, ତାର କିଛି ଖରାପ ପ୍ରଭାବ ସବୁ ରହିଛି, କିନ୍ତୁ ସେ ଗାଈ ମାଂସଟା ଖାଇବା ତାର ଗାଈ ମାଂସଟା କିଛି ଅସୁବିଧା ନାହିଁ, ଏଭଳିଆ ଲୋକ ଦ୍ୱାରା ତାଙ୍କ ଭାଷାରେ କହିଛନ୍ତି। ଅଶୁଭ ସ୍ୱଭାବ ହେଲେ ସେମାନେ ସବୁବେଳେ ବିପରୀତ ଜିନିଷ କହିବେ, ଭଗବାନ ଜାଣିଛନ୍ତି ବିଷୟ, ତେଣୁ ସେ ବିଶ୍ୱନାଥ ଗୋଟାକୁ ତାଙ୍କ ଶ୍ରଦ୍ଧା କରୁଛନ୍ତି ଭାଷାରେ ଯେ ଭଗବାନ ଜାଣିଛନ୍ତି ଅସୁରମାନେ ଏଇଟା ଅପୋଜ୍ କରିବେ, ସେଥିପାଇଁ ପ୍ରଥମେ ଭଗବାନ ଯାଇକି ବାସୁଙ୍କର ମୁଖ ପଟେ ଯାଇକି କରିଛନ୍ତି, ତେଣୁ ଅସୁରମାନେ ସେଟାକୁ ଅପୋଜ୍ କରିଛନ୍ତି ଯେ ଆମେ ରହିବୁ ଆମେ ଆଗ କରିବୁ। ତେଣୁ ଯେଉଁ ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଯେ ଭଗବାନ ହେଉଛନ୍ତି ଅନ୍ତିମ ଅଧିକାରୀ ତାକୁ ପ୍ରମାଣ କରିବେ, ପ୍ରଭାତ ଯଦି ଆମେ ଦେଖୁଛେ ଅସୁରମାନେ ଅସୁରମାନେ ଏତେ ଉନ୍ନତ ଗୁଣରେ ଜ୍ଞାନଗ୍ରହଣ କରୁଛନ୍ତି, ଏତେ ତାଙ୍କର ଶାସ୍ତ୍ର ଜ୍ଞାନ ସବୁ ଅଛି, ତାହେଲେ କାହିଁକି ତାଙ୍କୁ ଅସୁର ବୋଲି କୁହାଯାଉଛି, କାହିଁକି ତାଙ୍କୁ ରାକ୍ଷସ ବୋଲି କୁହାଯାଉଛି, କାରଣ କ'ଣ କାରଣ ହେଉଛି ସେମାନେ ଭଗବାନଙ୍କୁ ଗ୍ରହଣ କରୁନାହାନ୍ତି, ଏତେ କହୁଛି ବାପା ଦେବତାମାନଙ୍କ ମଧ୍ୟ ଏତେ ଜ୍ଞାନ ନଥାଇପାରେ, ବେଶୀ ଜ୍ଞାନ ନଥାଇପାରେ ବା ସେମାନଙ୍କର ଏତେ ଶକ୍ତି ନଥାଇପାରେ, କିନ୍ତୁ ସେମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି, ତେଣୁ ପ୍ରଭାତ ମହାରାଜ କହୁଛନ୍ତି, ତେଣୁ ଯେଉଁମାନେ ଅନ୍ତରାଷ୍ଟ୍ରୀୟ ମହାନ ସଂଘରେ ଯେଉଁମାନେ ଯୋଗ ଦେଇଛନ୍ତି ବା ଯେଉଁମାନେ ଭଗବାନଙ୍କର ଭକ୍ତ ଅନ୍ତରାଷ୍ଟ୍ରୀୟ ସଂଘରେ ଆସି ଭଗବାନ ଭକ୍ତ ହେଇଛନ୍ତି ସେମାନେ ଯେତେବେଳେ ବିପଦ ଆସୁଛି ସେତେବେଳେ କଣ କହୁଛନ୍ତି ସେମାନେ ନା ଯଦି ସୁନ୍ଦର ଜାଣିବ ଯେ ପ୍ରକୃତରେ ବିପଦ କାହିଁକି ଆସୁଛି ନା ଏ ଭଗବାନଙ୍କ କୃପା ବିପଦ ମାଧ୍ୟମରେ ଭଗବାନ ଆମକୁ ଆମକୁ ଆମର ଯେଉଁ ଯେଉଁ ରହିଛି ଆମର ଯେଉଁ ଯେଉଁ ଇମ୍ପ୍ୟୁରିଟି ମାନେ ଅଛି ବା ଯେଉଁ ସବୁ ଆମର ହୃଦୟରେ ସବୁ ଅନାଥ ସବୁ ରହିଛି ସେ ଅନାଥ ସବୁ ଦୂର କରୁଛନ୍ତି ଆମକୁ ବିପଦ ମାଧ୍ୟମରେ ଭଗବାନ ଆମକୁ ଆମ ଆମ ପାଇଁ ଉପକାର କରୁଛନ୍ତି ସେ ଜିନିଷଟା ଯେଉଁମାନେ ଭଗବାନଙ୍କ ଭକ୍ତ ହୁଅନ୍ତି ସେମାନେ କ'ଣ ଭାବନ୍ତି ନା ଏଇ ଯେଉଁ ବିପଦ ଆସିଲା ଏଇଟା ଅଟୋମେଟିକାଲି ଆସିଲା ଗୋଟେ ବାଇ ଚାନ୍ସ ଆସିଲା ତେଣୁ ସେଠି ସେ ଭଗବାନଙ୍କୁ ଗ୍ରହଣ କରନ୍ତି ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁ ବିପଦ ପରିସ୍ଥିତିରେ ସେ ଜାଣନ୍ତି ହେଉଛି ଭଗବାନଙ୍କ ଦ୍ୱାରା ଭଗବାନଙ୍କ ଆରମ୍ଭରେ ଏଇଟା ହେଇଛି ଏଇସବୁ ଦେଖିବା ଆମର ସମୁଦ୍ର ମଧ୍ୟ ମିଳିବାରେ ବିଭିନ୍ନ ପ୍ରକାର ଅସୁବିଧା ହେଉଛି ପ୍ରଥମେ ଗିରିରାଜ ଯେଉଁ ମନ୍ଦିର ମହେନ୍ଦ୍ର ପର୍ବତ ତଳେ ପଡ଼ିଯାଇଛନ୍ତି ସେ ଗୋଟେ ଅସୁବିଧା ଦ୍ୱିତୀୟରେ ଯେତେବେଳେ ସମୁଦ୍ରରେ ରଖୁଛନ୍ତି ମହେନ୍ଦ୍ର ପର୍ବତକୁ ସେତେବେଳେ ସେ ମଧ୍ୟ ତଳକୁ ପଡ଼ିଯାଉଛି ତେଣୁ ଭଗବାନ ସେଠି ପୂର୍ବରେ ଆସି ତାକୁ ଉତ୍ତୋଳନ କରୁଛନ୍ତି ପୁଣି ତୃତୀୟ ଅସୁବିଧା ହେଲା ଯେତେବେଳେ ମହେନ୍ଦ୍ର ପର୍ବତଟି ଠିକ୍ ଭାବେ ରହିପାରିଲେନି ସେତେବେଳେ ଭଗବାନ ସହସ୍ର ବାହୁ ଏଠି ଆକ୍ରମଣୀୟ ହସ୍ତେ ସହସ୍ର ବାହୁ ସହସ୍ର ବାହୁ ଧାରଣ କରିକି ତାକୁ ଧରିକି ରଖୁଛନ୍ତି ଏଇଭଳି ଭାବରେ ଅନେକ ଅସୁବିଧା ସବୁ ଆସୁଛି ସବୁ ଜୀବନ ସବୁ ପରିସ୍ଥିତିରେ ଆମର ଏଇଭଳି ଭାବେ ଅସୁବିଧା ଆସୁଛି କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ବିପଦରେ ବିଚଳିତ ହେଇଯାନ୍ତି ଭଗବତ ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଦୁଃଖେଶୁ ଅନୁଦ୍ବିଗ୍ନମାନ ସୁଖେଶୁ ବିଗତସ୍କ ବିତରାଗ ଭୟବୋଧ ସ୍ଥିତଧୀନ ମନୋଚ୍ଚାରେ ଯେଉଁମାନଙ୍କର ବୁଦ୍ଧି ସ୍ଥିର ଯେଉଁମାନେ ଭଗବାନ ଭକ୍ତ ସେମାନେ ସ୍ଥିତଧୀନ କୁହାଯାଉଛି ସେମାନେ ଦୁଃଖ ଆସିଲେ ସେମାନେ ଉଦ୍ବିଗ୍ନ ହେବେ ଏବଂ ସୁଖ ଯଦି କିଛି ଆସିଲା ସେଥିରେ ମଧ୍ୟ ସେମାନେ ସ୍ପୃହା ଏତେ ତାଙ୍କର ଆସିବନି ସ୍ପୃହା ଆସିବ ତେଣୁ ଦୁଃଖେଶୁ ଅନୁଦ୍ବିଗ୍ନମାନ ସୁଖେଶୁ ବିଗତସ୍କ ବିତ ରାଗ ଭୟ କ୍ରୋଧ ସ୍ଥିତଧି ଏ ରାଗ ବା ଯେଉଁ ଆସକ୍ତି ଭୟ କ୍ରୋଧ ଆଦୌ ସେମାନେ ଉର୍ଦ୍ଧକୁ ଯେଉଁମାନେ ଯାଇଛନ୍ତି ସେମାନଙ୍କୁ ସ୍ଥିତଧି କୁହାଯାଉଛି ଯେଉଁମାନେ ଭଗବାନ ଭକ୍ତ ସେମାନେ ଏହି ସ୍ଥିତିରେ ପହଞ୍ଚନ୍ତି କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ସବୁ ପରିସ୍ଥିତି ସେମାନେ ବିଚଳିତ ହେଇପଡ଼ିବେ ଦେଖିବେ ଆମେ ଅସୁରମାନଙ୍କୁ ପ୍ରକୃତରେ ଅନୁଭୂତି ସେମାନେ ପାଇଛନ୍ତି ଯେତେବେଳେ ଅମୃତ ଅନ୍ତିମରେ ଆସିବେ ଭଗବାନ ମଧ୍ୟ ସେଠି ଧନ୍ୱନ୍ତରୀ ଉପରେ ଅବତାରଣ କରିକି ସେ ଅମୃତ ମାନଙ୍କୁ ଆଣିକି ଆସୁଛନ୍ତି ଏବଂ ଅମୃତ ମାନଙ୍କୁ ତୁମେ ଦେଖୁଛନ୍ତି ଅସୁରମାନ ସାଙ୍ଗେ ସାଙ୍ଗେ ଜବରଦସ୍ତି ତାଙ୍କର ବଳ ଅଛି ବହୁତ ଅଧିକ ବଳ ଅଛି ସେ ଅମୃତ ମାନଙ୍କୁ ଧରି ପଳାଇଯାଉଛନ୍ତି କିନ୍ତୁ ଅମୃତ ମାନଙ୍କୁ ପାଇବା ମଧ୍ୟ ସେମାନେ ଅମୃତ ପାଇପାରୁନି ଖାଇପାରୁନାହାନ୍ତି ପ୍ରଥମେ ଅସୁରମାନେ ଅମୃତ ପାଇଛନ୍ତି କିନ୍ତୁ ଅସୁର ଅମୃତ ପାଇକି ମଧ୍ୟ ସେମାନେ ଖାଇପାରିଲେ ନାହିଁ ତାଙ୍କ ଭିତରେ ଫାଇଟିଙ୍ଗ ଆରମ୍ଭ ହେଲା କିଏ ଆଗ ଖାଇବ ସେ କହିଲା ମୁଁ ସବୁ ବଳ ମୁଁ ଗ୍ରହଣ କରିବି ଆଉ ଜଣେ କହିଲା ମୁଁ ସବୁ ବଳ ଏଇଭଳି ଭାବରେ ତାଙ୍କର ଫାଇଟିଙ୍ଗ ବି ଆରମ୍ଭ ହେଲା ଭଗବାନଙ୍କର ଏଇଭଳି ଭାବରେ ତାଙ୍କର ବୁଦ୍ଧିକୁ ମୋହ କରିଛନ୍ତି ଆମକୁ ପାଇକି ମଧ୍ୟ ସେ ତାକୁ ଛାଡ଼ିପାରିବେ ମାନେ ଖାଇପାରିବେ ତେଣୁ ଭଗବାନଙ୍କର ସେଥିପାଇଁ କୁହାଯାଉଛି ପଞ୍ଚମ ଭାଗବତ କୁହାଯାଇଛି ଯେ ଯଶସ୍ତି ଭକ୍ତି ଭଗବତୀ ଅଭିଞ୍ଜନ ସର୍ବୈ ଗୁଣୈ ତତ୍ର ସମାସତି ସୁରା ହ୍ରାଉ ବାକୃତ ମହଗୁଣ ମନୋରଥିନା ସତି ଭାଗବତ ଦେବତାମାନଙ୍କର ବହୁତ ଗୁଣ ରହିଛି କୃପାଙ୍କର ଆସିଲେ ତୁମେ କହିଛନ୍ତି ପୂର୍ବ ଶ୍ଳୋକମାନଙ୍କର ହିରଣ୍ୟକଶିପୁ ରାବଣ କଂସ ଏମାନଙ୍କର ବହୁତ ଶକ୍ତି ରହିଛି ବହୁତ ବଳ ଅଛି ବହୁତ ଆଭିଜାତ ସମ୍ପନ୍ନ ପରିବାର ଜନ୍ମଗ୍ରହଣ କରିଛନ୍ତି ବହୁତ ଜ୍ଞାନ ମଧ୍ୟ ଅଛି ହିରଣ୍ୟକଶିପୁ ଆମେ ଦେଖିବା ସପ୍ତମସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେତେବେଳେ ହିରଣ୍ୟାକ୍ଷ ଭଗବାନ ବରହାଲଙ୍କୁ ଧାରଣ କରି ହିରଣ୍ୟାକୁ ବଧ କରିଛନ୍ତି ସେତେବେଳେ ହିରଣ୍ୟାକ୍ଷର ଯେଉଁ ସ୍ତ୍ରୀ ପିଲା ଛୁଆ ଏବଂ ତାଙ୍କର ମା ତାଙ୍କୁ ସେ କିଛି ସାନ୍ତ୍ୱନା ଦେଇଛି ହିରଣ୍ୟକୁ ସାନ୍ତ୍ୱନା ଦେଇଛି ଶାସ୍ତ୍ରରୁ ବାଣୀ ଉଦ୍ଧାର କରି ସେ ସାନ୍ତ୍ୱନା ଦେଇଛି ଶାସ୍ତ୍ର ଜ୍ଞାନ ତାଙ୍କର ଅଛି କିନ୍ତୁ ସମସ୍ତ କିଛି ଜ୍ଞାନ ଥାଇକି ମଧ୍ୟ ସେ ଜାଣିପାରୁନାହାନ୍ତି ଯେ ଭଗବାନ ହେଉଛନ୍ତି ସବୁକିଛିର ଭଗବାନଙ୍କ ସ୍ଥାନରେ ଗଲେ ସବୁକିଛି ସମସ୍ୟାର ସମାଧାନ ହୋଇପାରିବ। ସମାନ ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ସ୍ତୁତି କରିଛନ୍ତି, ଭଗବାନ ପାଦଙ୍କୁ ଆଶ୍ରୟ କରିଛନ୍ତି ସମାଶ୍ରିତା ଯେ ପାଦ କଲମ ପ୍ରବଣ ସିଏ ହେଉଛି ଗୋଟେ ନୌକା ହବ। ଏ ଭବ ସାଗରକୁ ପାରିବା ପାଇଁ ଭଗବାନ ପାଦପଦ ହେଉଛି ନୌକା ସହିତ, ତେଣୁ ସେଇ ନୌକାରେ ଯେଉଁମାନେ ଆଶ୍ରୟ ଗ୍ରହଣ କରିଛନ୍ତି ତାଙ୍କ ପାଇଁ ଏ ଭବସାଗରଟା ଗୋଟେ ଗୋବର୍ଷପଦ ହେଇଥିବ। ଗୋବର୍ଷପଦ ମାନେ ବର୍ଷା ଦିନେ ଯେଉଁ ବାଛୁରୀ ଚାଲିଲେ ସେ ଯେଉଁ ଗାଡ଼ ହୁଏ ତାର ଖୁରାରେ, ସେଇ ଗାଡ଼ରେ ପାଣି ଯେତିକି ରହିବ ସେଇ ପାଣିଟା ଯେମିତି ଆମେ ପାର ହେବାଟା ବହୁତ ସହଜ, ଆମେ ଜାଣିପାରିବା ନା ଯେ ଆମେ ଏ ପାର ହେଉଛନ୍ତି, ସେଭଳିଆ ଭବସାଗରକୁ ଆମେ ପାର ହେଉଥିବା ବୋଲି ଆମେ ଜାଣିପାରିବୁ ନା। କିନ୍ତୁ ଭଗବାନଙ୍କ ପାଦରେ ଯେଉଁମାନେ ଆଶ୍ରୟ ନେଇନାହାନ୍ତି ସେମାନଙ୍କ ପାଇଁ ଇଏ ହେଉଛି ଇଏ ହେଉଛି ଜ୍ଞାନ। ତ ସନ୍ଧ୍ୟାରେ ଭଗବାନ କହୁଛନ୍ତି ଯେଉଁମାନେ ଜାଣନ୍ତି ଭୌତିକ ଜଗତ ହେଉଛି ଦୁଃଖାଳୟ ଅଶାଶ୍ୱତମ ସେମାନେ ପ୍ରକୃତ ଜ୍ଞାନ, କିନ୍ତୁ ଯେଉଁମାନେ ଏଇ ଦୁଃଖାଳୟକୁ ରହିକିରି ଏଇଟାକୁ ସୁଖାଳୟ କରିବା ପାଇଁ ଚେଷ୍ଟା କରୁଛନ୍ତି ସେମାନେ ପ୍ରକୃତ ଜ୍ଞାନୀ ନୁହନ୍ତି। ବୈଜ୍ଞାନିକମାନେ ଆମର ଏଇ ଯେଉଁ ଭୌତିକ ଜଗତରେ ଯେଉଁ ଦୁଃଖାଳୟ ରହିଛି ଏ ଦୁଃଖାଳୟକୁ କେମିତି ସୁଖାଳୟ କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ପ୍ରକୃତ ଜ୍ଞାନୀ ନୁହନ୍ତି। ଅଜ୍ଞାନ ଜଗତ ନଥା ପ୍ରଭୁତା ଚତୁସଧ୍ୟରେ ଭଗବାନ କହିବେ ଏଇ ହେଉଛି ପ୍ରକୃତ ଜ୍ଞାନ ହେଉଛି ଯେ ଭୌତିକ ଜଗତ ହେଉଛି ଦୁଃଖାଳୟ ଅଶାଶ୍ୱତ, କିନ୍ତୁ ଏଇଟାକୁ ଯେଉଁମାନେ ମାନୁନାହାନ୍ତି ସେମାନେ ଅଜ୍ଞାନ। ଯଦିଓ ତଥାଗତ ବୈଜ୍ଞାନିକ ସେମାନେ ହେଇପାରନ୍ତି କିନ୍ତୁ ସେମାନେ ପ୍ରକୃତ ଜ୍ଞାନ ପ୍ରତି ହେଇଥାନ୍ତି। ତେଣୁ ଯେଉଁମାନେ ଏଇ ଯେଉଁ ବିପଦ ସବୁ ଆସିବ ଏଇ ଯେଉଁ ସମୁଦ୍ର ମନ୍ତ୍ରୀ ଲୀଳାରେ ଏଇସବୁ ବିପଦ ଆମେ ଦେଖିବା ଦେବତାମାନେ ସବୁ ସମୟରେ ଭଗବାନଙ୍କର ଆଶ୍ରୟ ଗ୍ରହଣ କରୁଛନ୍ତି, ତେଣୁ ସେମାନେ ସୁରକ୍ଷିତ ହେଉଛନ୍ତି। ଇନ୍ଦ୍ରାଣି ବ୍ୟାକରଣ ଲୋକ ଗୁଡ଼ାନ୍ତି ଯୁଗେନ୍ଦ୍ର ଏତେ ଚାଳିଶ କଳାପୁରୁଷ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାଣି ବ୍ୟାକରଣ ଲୋକ ଗୁଡ଼ାନ୍ତି ଯୁଗେନ୍ଦ୍ର ଭଗବାନ ଏ ଯେଉଁ ଲୀଳା କରୁଛନ୍ତି ଏତେ ଅବତାର ହେଉଛନ୍ତି ଆର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଭଗବାନ ଭକ୍ତ ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି ସେମାନେ ସବୁବେଳେ ଭଗବାନଙ୍କ ଭକ୍ତ ବିରୁଦ୍ଧରେ ସବୁବେଳେ କାର୍ଯ୍ୟ କରୁଛନ୍ତି, ତାଙ୍କ ବିରୁଦ୍ଧରେ ସବୁବେଳେ ସଂଗ୍ରାମ କରୁଛନ୍ତି। ତେଣୁ ଭଗବାନ ବିଭିନ୍ନ ସମୟରେ ଆସି ଯେଉଁମାନେ ତାଙ୍କର ଇନ୍ଦ୍ର ଇତ୍ୟାଦି ଯେଉଁମାନେ ତାଙ୍କର ଶରଣରେ ଅଛନ୍ତି ସେମାନଙ୍କୁ ତାଙ୍କର ଯେଉଁମାନେ ଶତ୍ରୁ ଅଛନ୍ତି ସେମାନଙ୍କର ରକ୍ଷା କରୁଛନ୍ତି। ଇନ୍ଦ୍ରା ଲୋକ ମୁଣ୍ଡ ତେଣୁ ଏଭଳି ଭାବରେ ଭଗବାନଙ୍କର ଲୀଳାରେ ସବୁ ଲୀଳାରେ ଆମେ ଦେଖିବା ଏଇଟା ହେଉଛି ଉଦ୍ଦେଶ୍ୟ ହେଉଛି ସେଟା ଇଏ ହେଉଛି ଲୀଳାର ତତ୍ତ୍ୱ ହେଉଛି ଜୟ ଶ୍ରୀ ଭାଗବତ ଜୟ ଶ୍ରୀ ଦେବ କି ଅନନ୍ତ କୋଟି ବୈଷ୍ଣବ ନନ୍ଦ କି।